ओम शांति। 8/11/2025 प्रातः मुरली। मीठे बच्चे, तुम्हें माने आत्म अभिमानी हुई जाओ तेबे सबु रोग समाप्त हुई जिबो एवं तुम्हें दुई मुकुटधारी स्वर्गर मालिक हुई जिबो। प्रश्न, बाबांकर सम्मुखरे केउं संतान माने आसीबा उचित? उत्तर, जेउं मानंकु ज्ञानर नृत्य करिबा अर्थात ज्ञानर चिंतन मंथन करिबा जणा अछे, ज्ञानर नृत्य करुथिबा संतान माने जेतेबेले बाबांक सम्मुखरे रहिथांती सेतेबेले बाबांकर मुरली मध्य सेहिपरि चालिथाए। जदि केही सम्मुखरे बसी इयाडे सियाडे चाहुथिबे तेबे बाबा जाणी जानती जे एही संतान किछि भी बुझु नाही। बाबा ब्राह्मणी मानंकु मध्य कुहंती जे तुमे काहाकु एठाकु नेइ आसिछ, जे कि बाबांक सम्मुखरे बसी मध्य हाई मारुछे। पिलामानंकु त एपरि बाबा मिलिछंती जहाकि खुशीरे नृत्य करिबा उचित। गीत दूर देश का रहने वाला। ओम शांति। मधुर संतान माने गीत शुणिले संतान माने जानिछंती जे रूहानी बाबा जहाकु आमे माने आमे मने पकाई आसीछु, दुखहर्ता सुखकर्ता अथवा तुमे माता पिता, पुनर्बार आसी आमको अपार सुख दियो। आमे एबे दुखरे अछु, एही सारा दुनिया दुखी होई जाइछि काहेकि ना एहा हेउछि कलिजुग पुरुणा दुनिया। पुरुणा दुनिया अथवा पुरुणा घरे एते सुख मिली नथाए जेते नुआ दुनिया नुआ घरे मिलिथाए। तुमे संतान माने जानिछ जे आमे विश्वर मालिक आदि सनातन देवी देवता धर्मर थिलु, आमे ही 84 जन्म नेउछु। बाबा कहुछन्ति पिला माने तुमे निजर जन्म को जानि नहो, केते जन्म आट करिछ। मनुष्य माने भावुछन्ति 84 लाख पुनर्जन्म हुए, गोटे गोटे पुनर्जन्म केते वर्षर होइथाए। 84 लक्ष हिसाबरे सृष्टि चक्र त बहुत बड़ हुई जीव। तुमे माने जानिछ जे आम आत्मा मानंकर पिता आम को पाठ पढ़ाइबा को आसिछन्ति। आमे तो दूर देशरे निवासी अटु, आमे केही एठिकार निवासी नुहे, एठाकु आमे अभिनय करिबाकु आसिछो। बाबांकु मध्य आमे परम धामरे मने पकाउछो, वर्तमान एही पर देशकु आसिछन्ति। शिवंकु ही बाबा बोली कहुछो, रावणकु बाबा बोली कुहा जीव नाही, भगवानकु बाबा कुहा जाए। बाबांकर महिमा अलगा, पांच विकारर कण केही महिमा करिवे कि? देह अभिमान तो बहुत बड़ बीमारी अटे, देही अभिमानी हेले कौनसी बीमारी रहिब नाही एवं आमे विश्वर मालिक होइजिबो। ए सबु कथा तुम बुद्धि रे अछि, तुमे जानिछ जे शिव बाबा आम आत्मा मानंको पाठ पढ़ाउछंती। अन्य केउ सबु जेउ सबु सत्संग आदि रहिछे सेठारे एपरि भावरे नाही जे आमको बाबा आसी राजयोग सिखाइबे। राजत्वर अधिकारी करिबा पई पाठ पढ़ाइबे, राजा करिबा पई तो राजा ही दरकार ना। डाक्टर माने डाक्टरी पाठ पढ़ाई निज भली डाक्टर करी थांती। अच्छा, दुई मुकुटधारी करिला बाला केउठारु आसीबे? जे कि आसी आमको दुई मुकुटधारी कराइबे, सेथि पई मनुष्य माने दुई मुकुटधारी कृष्ण को करि देछंती। किंतु श्री कृष्ण किपरि पाठ पढ़ाइबे तेबे निश्चिंत बाबा ही संगम जुगरे आसीथिबे, आसी राज्यत्व स्थापन करिथिबे। बाबा किपरि आसुचंती ए कथा तुम मानंकर व्यतीत आउ कहारी बुद्धिरे नथिबो। दूर देशरु बाबा आसी आमको पाठ पढ़ाउचंती, राजयोग सिखाउचंती। बाबा कहुचंती मोर कोनोसी अलौकिक बा रत्न जड़ित मुकुट नाही, से केबे हेले राज्यत्व प्राप्त करि नथांती। स्वयं मुकुटधारी स्वयं दु मुकुटधारी हेउ नहांती, अन्य मानंकु करुछंती। बाबा कहुछंती मु जदि राजा होइथांती तेबे रंक दरिद्र मध्य हेबाकु पड़िथांता। भारतवासी धनवान थिले एबे रंक अर्थात दरिद्र होइ जाइछंती। तुमे मध्य दुई मुकुटधारी हेउछ एवं तुमको करिला बाला मध्य दुई मुकुटधारी हेवा दरकार, जहा फळरे तुमरो जोग मध्य लागिबो। जिए जेपरि होइथिबे सेहिपरि सी अन्य मानंकु मध्य निज समान करिबे। सन्यासी माने चेष्टा करी सन्यासी ही कराइबे, तुमे गृहस्थ से माने सन्यासी तेबे तुमे तांकर शिष्य तो होई पारिबो नाही। कुहंती अमुक हेउछंती शिवानंदकर शिष्य, किंतु सेही सन्यासी माने तो मतिभ्रम होई जाई थांती। ତୁମେ ତ ସେମାନଙ୍କୁ ଅନୁସରଣ କରୁନାହଁ, ତେବେ ତୁମେ ପୁଣି ନିଜକୁ ଶିଷ୍ୟ ବୋଲି କାହିଁକି କହୁଛ? ଅନୁଗାମୀ ସିଏ ଯିଏକି ତୁରନ୍ତ କପଡ଼ା ଓହ୍ଲାଇ କୌପୁନି ପିନ୍ଧିଥାଏ। ତୁମେ ତ ଗୃହସ୍ଥରେ ରହି ବିକାର ଆଦିର ବନ୍ଧନରେ ବାନ୍ଧି ହୋଇ ରହିଛ, ତେବେ ପୁଣି ନିଜର ଶିବାନନ୍ଦର ଅନୁଗାମୀ ବୋଲି କିପରି କହୁଛ? ଗୁରୁଙ୍କର କାମ ତ ହେଲା ସଦ୍ଗତି କରିବା, ଗୁରୁ ଏପରି ତ କହିବେ ନାହିଁ ଯେ ଅମୁକକୁ ମନେ ପକାଅ, ତେବେ ତ ସିଏ ନିଜେ ଗୁରୁ ହେଲେ ନାହିଁ। ମୁକ୍ତିଧାମକୁ ଯିବା ପାଇଁ ମଧ୍ୟ ଯୁକ୍ତି ଦରକାର। ତୁମ ସନ୍ତାନମାନଙ୍କୁ ବୁଝାଉଛନ୍ତି ତୁମର ଘର ହେଉଛି ଶାନ୍ତିଧାମ ଅଥବା ନିରାକାରୀ ଦୁନିଆ। ଆତ୍ମାକୁ ନିରାକାରୀ ସୋଲ ବୋଲି କୁହାଯାଏ। ଏହି ଶରୀର ପାଞ୍ଚ ତତ୍ତ୍ୱରେ ନିର୍ମିତ ହୋଇଛେ। ତେବେ ଆତ୍ମାମାନେ କେଉଁଠାରୁ ଆସୁଛନ୍ତି? ପରମଧାମ ନିରାକାରୀ ଦୁନିଆରୁ। ସେଠାରେ ବହୁତ ଆତ୍ମା ରହୁଛନ୍ତି, ତାକୁ ଶାନ୍ତିର ଦୁନିଆ କୁହାଯାଉଛି। ସେଠାରେ ଆତ୍ମାମାନେ ଦୁଃଖ ସୁଖରୁ ଅଲଗା ହୋଇ ରହିଥାନ୍ତି, ଏପରି କଥାକୁ ଭଲ ଭାବରେ ପକ୍କା କରିବାକୁ ହେବ। ଆମେ ସେହି ଶାନ୍ତିଧାମର ନିବାସୀ ଅଟୁ। ଏହା ଏକ ନାଟକଶାଳା ଅଟେ ଯେଉଁଠାରୁ ଆମେ ଅଭିନୟ କରିବାକୁ ଆସିଛୁ। ଏହି ନାଟକଶାଳାରେ ସୂର୍ଯ୍ୟ, ଚନ୍ଦ୍ର, ତାରା ଆଦି ବତୀ ସବୁ ରହିଛି। କେହି ଗଣନା କରିପାରିବେ ନାହିଁ କି ଏହି ନାଟକଶାଳା କେତେ ମାଇଲ ପର୍ଯ୍ୟନ୍ତ ରହିଛି। ଉଡ଼ାଜାହାଜରେ ପରକୁ ଯାଉଛନ୍ତି, କିନ୍ତୁ ସେଥିରେ ପେଟ୍ରୋଲ ଆଦି ଏତେ ପକାଇ ପାରିବେ ନାହିଁ ଯାହାଦ୍ୱାରା ଯାଇ ପୁଣି ତଳକୁ ଫେରି ଆସିପାରିବେ, କେତେ ଦୂରକୁ ଯାଇ ପାରିବେ ନାହିଁ। ସେମାନେ ଭାବୁଛନ୍ତି ଏତେ ମାଇଲ ପର୍ଯ୍ୟନ୍ତ ରହିଛି, ନ ଫେରିଲେ ପୁଣି ତଳେ ପଡ଼ିଯିବୁ। ତେବେ ସମୁଦ୍ର ଅଥବା ଆକାଶ ତତ୍ତ୍ୱର ଅନ୍ତ କେହି ପାଇପାରିବେ ନାହିଁ। ବର୍ତ୍ତମାନ ବାବା ତୁମକୁ ନିଜର ଅନ୍ତର ପରିଚୟ ଦେଉଛନ୍ତି। ଆତ୍ମା ଏହି ଆକାଶ ତତ୍ତ୍ୱରୁ ଉର୍ଦ୍ଧ୍ୱରୁ ଚାଲିଯାଉଛେ। ଏହା କେତେ ବଡ଼ ରକେଟ୍! ତୁମେ ଆତ୍ମାମାନେ ପବିତ୍ର ହୋଇଗଲେ ପୁଣି ରକେଟ୍ ସଦୃଶ ଉଡ଼ିବାକୁ ଲାଗିବ। ଏହା କେତେ ଛୋଟ ରକେଟ୍! ସୂର୍ଯ୍ୟ, ଚନ୍ଦ୍ରରୁ ମଧ୍ୟ ଉର୍ଦ୍ଧ୍ୱ ବ୍ରହ୍ମ ଲୋକକୁ ଚାଲିଯିବ। ଦୁନିଆର ମନୁଷ୍ୟମାନେ ସୂର୍ଯ୍ୟ, ଚନ୍ଦ୍ରର ଅନ୍ତ ପାଇବା ପାଇଁ ବହୁତ ଚେଷ୍ଟା କରୁଛନ୍ତି। ଦୂରରୁ ତାରା ଗୁଡ଼ିକ କେତେ ଛୋଟ ଛୋଟ ଦେଖାଯାଏ, କିନ୍ତୁ ବାସ୍ତବରେ ତାହା ବହୁତ ବଡ଼ ହୋଇଥାଏ। ଯେପରି ତୁମେ ଗୁଡ଼ି ଉଡ଼ାଇବା ସମୟରେ ଉପରୁ କେତେ ଛୋଟ ଛୋଟ ଦେଖାଯାଇ, ବାବା କହୁଛନ୍ତି ତୁମର ଆତ୍ମା ସବୁଠାରୁ ତୀକ୍ଷ୍ଣ ଅଟେ। ଗୋଟିଏ ସେକେଣ୍ଡରେ ଗୋଟିଏ ଶରୀରରୁ ବାହାରି ଅନ୍ୟ ଗର୍ଭରେ ପ୍ରବେଶ କରିଥାଏ। କାହାର କର୍ମର ହିସାବ କିତାବ ଲଣ୍ଡନରେ ଥିଲେ ଗୋଟିଏ ସେକେଣ୍ଡରେ ଯାଇ ଲଣ୍ଡନରେ ଜନ୍ମ ନେବେ। ସେକେଣ୍ଡରେ ଜୀବନ ମୁକ୍ତିର ମଧ୍ୟ ଗାୟନ ରହିଛି ନା? ପିଲା ଗର୍ଭରୁ ବାହାରିବା କ୍ଷଣି ମାଲିକ ହୋଇଯାଇଛେ, ତେବେ ଉତ୍ତରାଧିକାରୀ ହୋଇଗଲା ନା? ତୁମେ ସନ୍ତାନମାନେ ମଧ୍ୟ ବାବାକୁ ଜାଣିଗଲ, ଅର୍ଥାତ୍ ବିଶ୍ୱର ମାଲିକ ହୋଇଗଲ। ତେବେ ବେହଦର ବାବା ହିଁ ଆସି ତୁମକୁ ବିଶ୍ୱର ମାଲିକ କରୁଛନ୍ତି। ସ୍କୁଲରେ ବାରିଷ୍ଟର ପଢ଼ିଲେ ବାରିଷ୍ଟର ହେବ। ଏଠାରେ ତୁମେ ଦି ମୁକୁଟଧାରୀ ହେବା ପାଇଁ ପାଠ ପଢ଼ୁଛ। ଯଦି ପାସ୍ ହେବ ତେବେ ନିଶ୍ଚୟ ଦି ମୁକୁଟଧାରୀ ହେବ, ତଥାପି ସ୍ୱର୍ଗକୁ ତ ନିଶ୍ଚୟ ଯିବ। ତୁମେ ଜାଣିଛ ଯେ ବାବା ତ ସର୍ବଦା ସେହିଠାରେ ହିଁ ରହୁଛନ୍ତି। ହେ ପରମ ପିତା କହିଲେ ଦୃଷ୍ଟି ନିଶ୍ଚିନ୍ତ ଉପରକୁ ଚାଲିଯିବ। ଯଦି ସିଏ ପରମ ପିତା, ତେବେ ନିଶ୍ଚିନ୍ତ ଭାବରେ କିଛି ନା କିଛି ତାଙ୍କର ଅଭିନୟ ଥିବ ନା? ଅଭିନୟ ବର୍ତ୍ତମାନ କରୁଛନ୍ତି। ତାଙ୍କୁ ଭଗବାନ ଅର୍ଥାତ୍ ବଗିଚାର ମାଲିକ ମଧ୍ୟ କୁହାଯାଉଛି। ସିଏ ଆସି କଣ୍ଟାରୁ ଫୁଲ କରୁଛନ୍ତି, ତେଣୁ ତୁମ ସନ୍ତାନମାନଙ୍କୁ ଖୁସି ଲାଗିବ ଉଚିତ। ବାବା ଏହି ପରଦେଶକୁ ଆସିଛନ୍ତି, ଦୂର ଦେଶର ନିବାସୀ ଅନ୍ୟ ଦେଶକୁ ଆସିଛନ୍ତି। ତେବେ ଦୂର ଦେଶର ନିବାସୀ ତ ବାବା ହିଁ ଅଟନ୍ତି, ଅନ୍ୟ ଆତ୍ମାମାନେ ମଧ୍ୟ ସେଠାରେ ରୁହନ୍ତି, ଏଠାକୁ ପୁଣି ଅଭିନୟ କରିବାକୁ ଆସୁଥାନ୍ତି। ପରଦେଶର ଅର୍ଥ କେହି ହେଲେ ଜାଣିନାହାନ୍ତି। ମନୁଷ୍ୟ ତ ଭକ୍ତି ମାର୍ଗରେ ଯାହା ଶୁଣୁଛେ ତାହାକୁ ସତ୍ୟ ବୋଲି କହିଦେଉଛେ। ତୁମେ ସନ୍ତାନମାନଙ୍କୁ ବାବା କେତେ ଭଲ ଭାବରେ ବୁଝାଉଛନ୍ତି, ଆତ୍ମା ଅପବିତ୍ର ହୋଇଗଲେ ଉଡ଼ି ପାରିବ ନାହିଁ, ପବିତ୍ର ନ ହେଲେ ଘରକୁ ଫେରି ଯାଇପାରିବ ନାହିଁ। ଏକମାତ୍ର ବାବାଙ୍କୁ ହିଁ ପତି ତପାବନ ବୋଲି କୁହାଯାଏ, ତାଙ୍କୁ ସଙ୍ଗମରେ ହିଁ ଆସିବାକୁ ପଡୁଛି। ତେଣୁ ତୁମେମାନେ କେତେ ଖୁସି ହେବା ଉଚିତ, ବାବା ଆମକୁ ଦୁଇ ମୁକୁଟଧାରୀ କରାଉଛନ୍ତି। ଏହାଠାରୁ ଉଚ୍ଚ ପଦ ଆଉ କାହାର ନାହିଁ। ବାବା କହୁଛନ୍ତି ମୁଁ ଦୁଇ ମୁକୁଟଧାରୀ ହେଉ ନାହିଁ, ମୁଁ ପରଦେଶକୁ ପର ଶରୀରରେ ପ୍ରବେଶ କରି ଥରେ ମାତ୍ର ଆସୁଛି। ଏହି ଦାଦା ମଧ୍ୟ କହୁଛନ୍ତି ମୁଁ ଶିବ ନୁହେଁ, ମୋତେ ତ ଲେଖରାଜ କହୁଥିଲେ। ସମର୍ପଣ ହେବା ପରେ ବ୍ରହ୍ମା ବାବା ନାମ ରଖିଦେଲେ ଏହାଙ୍କ। ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ଏହାଙ୍କୁ କହିଲେ ଯେ ତୁମେ ନିଜ ଜନ୍ମକୁ ଜାଣିନାହଁ, 84 ଜନ୍ମର ମଧ୍ୟ ହିସାବ ରହିବା ଦରକାର ନା? ଦୁନିଆରେ ତ 84 ଲକ୍ଷ ଜନ୍ମ କହିଦେଉଛନ୍ତି, ଯାହା ବିଲକୁଲ ଅସମ୍ଭବ ଅଟେ। 84 ଲକ୍ଷ ଜନ୍ମର ରହସ୍ୟକୁ ବୁଝାଇବା ପାଇଁ ଅନେକ ବର୍ଷ ଲାଗିଯିବ, ମନେ ମଧ୍ୟ ରହି ପଡ଼ିବ ନାହିଁ। 84 ଲକ୍ଷ ଜୋନିରେ ତ ପଶୁ ପକ୍ଷୀ ଆଦି ସବୁ ଆସିଯାଉଛନ୍ତି। ମନୁଷ୍ୟ ଜନ୍ମ ଦୁର୍ଲଭ ବୋଲି ଗାୟନ ରହିଛି, ଜୀବଜନ୍ତୁ ଜ୍ଞାନକୁ ବୁଝିପାରିବେ ନାହିଁ। ତୁମକୁ ବାବା ଆସି ପାଠ ପଢ଼ାଉଛନ୍ତି, ନିଜେ କହୁଛନ୍ତି ମୁଁ ରାବଣ ରାଜ୍ୟକୁ ଆସୁଛି। ମାୟା ତୁମକୁ କେତେ ପଥର ବୁଦ୍ଧି କରିଦେଇଛି, ଏବେ ବାବା ତୁମକୁ ପାରସ ବୁଦ୍ଧି କରୁଛନ୍ତି। ପତନ କାଳରେ ଆସି ତୁମେମାନେ ପଥର ବୁଦ୍ଧି ହୋଇଯାଇଛ, ଏବେ ପୁଣି ବାବା ଆରୋହଣ କାଳକୁ ନେଇଯାଉଛନ୍ତି। ସମସ୍ତେ ତ କ୍ରମାନୁଦୟରେ ରହିଛନ୍ତି ନା, ପ୍ରତ୍ୟେକଙ୍କୁ ନିଜର ପୁରୁଷାର୍ଥ ଆଧାରରେ ବୁଝିବାକୁ ହେବ। ମୁଖ୍ୟ କଥା ହେଉଛି ବାବାଙ୍କର ସ୍ମୃତି। ରାତ୍ରିରେ ଶୋଇବା ସମୟରେ ମଧ୍ୟ ଏହି ଖିଆଲ କର, ବାବା ମୁଁ ଆପଣଙ୍କର ସ୍ମୃତିରେ ଶୋଇଯାଉଛି, ଅର୍ଥାତ୍ ମୁଁ ଏହି ଶରୀରକୁ ତ୍ୟାଗ କରି ଆପଣଙ୍କ ପାଖକୁ ଯାଉଛି। ଏହିପରି ବାବାଙ୍କୁ ମନେ ପକାଇ ପକାଇ ଶୋଇଯାଉ, ତେବେ ଦେଖ କେତେ ମଜା ଲାଗୁଛି। ସମ୍ଭବତଃ ସାକ୍ଷାତକାର ମଧ୍ୟ ହୋଇପାରେ, କିନ୍ତୁ ଏହି ସାକ୍ଷାତକାରରେ ଖୁସି ହେବା ଉଚିତ ନୁହେଁ। ବାବା ମୁଁ ଆପଣଙ୍କୁ ହିଁ ମନେ ପକାଉଛି, ଆପଣଙ୍କ ନିକଟକୁ ଯିବାକୁ ଚାହୁଁଛି। ଏହିପରି ବାବାଙ୍କୁ ମନେ ପକାଇ ପକାଇ ତୁମେ ବହୁତ ଆରାମରେ ଚାଲିଯିବ, ସୂକ୍ଷ୍ମ ଲୋକକୁ ମଧ୍ୟ ଚାଲିଯାଇପାରିବ, ବ୍ରହ୍ମ ଲୋକକୁ ତ ଯାଇପାରିବ ନାହିଁ। ଏବେ ଘରକୁ ଫେରିବାର ସମୟ ଆସି ନାହିଁ। ହଁ, ବିନ୍ଦୁର ସାକ୍ଷାତକାର ହେଲା, ପୁଣି ଛୋଟ ଛୋଟ ଆତ୍ମାମାନଙ୍କର ବୃକ୍ଷ ଦେଖାଯିବ, ଯେପରି ତୁମକୁ ବୈକୁଣ୍ଠର ସାକ୍ଷାତକାର ହୋଇଥାଏ ନା। ଏପରି ନୁହେଁ ସାକ୍ଷାତକାର ହେଲେ ତୁମେ ବୈକୁଣ୍ଠକୁ ଚାଲିଯିବ, ନା, ସେଥିପାଇଁ ତ ପୁଣି ମେହନତ କରିବାକୁ ପଡ଼ିବ। ତୁମକୁ ବୁଝାଉଛି ଯେ ତୁମେ ପ୍ରଥମେ ଶାନ୍ତିଧାମକୁ ଯିବ, ସବୁ ଆତ୍ମାମାନେ ଅଭିନୟ କରିବାରୁ ମୁକ୍ତ ହୋଇଯିବେ। ଯେପର୍ଯ୍ୟନ୍ତ ଆତ୍ମା ପବିତ୍ର ନ ହୋଇଛି ସେ ପର୍ଯ୍ୟନ୍ତ ଯାଇପାରିବ ନାହିଁ, ବାକି ସାକ୍ଷାତକାରରୁ କିଛି ବି ମିଳେ ନାହିଁ। ମୀରାକୁ ସାକ୍ଷାତକାର ହେଲା, ତେବେ କ'ଣ ବୈକୁଣ୍ଠକୁ ଚାଲିଗଲା କି? ବୈକୁଣ୍ଠ ତ ସତ୍ୟ ଯୁଗରେ ହିଁ ହେବ। ଏବେ ତୁମେ ବୈକୁଣ୍ଠର ମାଲିକ ହେବା ପାଇଁ ପ୍ରସ୍ତୁତ ହେଉଛ। ବାବା ଧ୍ୟାନରେ ଏତେ ଯିବାକୁ ଦେଉନାହାନ୍ତି, କାହିଁକି ନା ତୁମକୁ ତ ପାଠ ପଢ଼ିବାକୁ ହେବ ନା। ବାବା ଆସି ପାଠ ପଢ଼ାଇ ସମସ୍ତଙ୍କର ସଦ୍ଗତି କରୁଛନ୍ତି, ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ। ବାକି ଅସୁର ଏବଂ ଦେବତାମାନଙ୍କର ଲଢ଼ାଇ ତ କେବେ ହୁଏ ନାହିଁ। ଦୁନିଆର ମନୁଷ୍ୟମାନେ ପରସ୍ପର ମଧ୍ୟରେ ଲଢ଼ାଇ କରୁଛନ୍ତି, କାହିଁକି ନା ତୁମ ପାଇଁ ନୂଆ ଦୁନିଆ ଦରକାର, ବାକି ତୁମର ମାୟା ସହିତ ଲଢ଼ାଇ ହେଉଛି। ତୁମେ ହେଉଛ ବହୁତ ପ୍ରସିଦ୍ଧ ଯୋଦ୍ଧା, କିନ୍ତୁ କେହି ହେଲେ ଜାଣିନାହାନ୍ତି ଯେ ଦେବୀମାନଙ୍କର ଏତେ ଗାୟନ କାହିଁକି କରାଯାଉଛି। ଏବେ ତୁମେ ଭାରତକୁ ଯୋଗବଳ ଦ୍ୱାରା ସ୍ୱର୍ଗ କରୁଛ, ତୁମକୁ ଏବେ ବାବା ମିଳିଯାଇଛନ୍ତି, ତୁମକୁ ବାବା ବୁଝାଇ ଚାଲିଛନ୍ତି, ଜ୍ଞାନ ଦ୍ୱାରା ନୂଆ ଦୁନିଆ ଜିନ୍ଦାବାଦ ହେଉଛି। ଏହି ଲକ୍ଷ୍ମୀ ନାରାୟଣ ନୂଆ ଦୁନିଆର ମାଲିକ ଥିଲେ ନା, ଏବେ ଦୁନିଆ ପୁରୁଣା ହୋଇଯାଇଛି। ପୁରୁଣା ଦୁନିଆର ବିନାଶ ପୂର୍ବରୁ ମଧ୍ୟ ମୂଷଳ ଦ୍ୱାରା ହିଁ ହୋଇଥିବ। ମହାଭାରତ ଲଢ଼ାଇ ଲାଗିଥିଲା, ସେ ସମୟରେ ବାବା ରାଜଯୋଗ ମଧ୍ୟ ଶିଖାଇଥିଲେ। ଏବେ ପ୍ରକୃତରେ ବାବା ରାଜଯୋଗ ଶିଖାଉଛନ୍ତି ନା, ବାବା ହିଁ ତୁମକୁ ସତ୍ୟ ବତାଉଛନ୍ତି, ବାବା ଆସୁଛନ୍ତି, ତେଣୁ ତୁମେ ସର୍ବଦା ଖୁସିରେ ନୃତ୍ୟ କରୁଛ, ଏହା ହେଉଛି ଜ୍ଞାନ ନୃତ୍ୟ। ତେବେ ଯେଉଁମାନେ ଜ୍ଞାନ ନୃତ୍ୟ ଶୌକିନୀ ଅଟନ୍ତି ସେମାନେ ହିଁ ସମ୍ମୁଖରେ ବସିବା ଉଚିତ, ଯେଉଁମାନେ ବୁଝିପାରୁନଥିବେ ସେମାନେ ହାଇ ମାରିବେ, ଜଣା ପଡ଼ିଥାଏ ଇଏ କିଛି ବି ବୁଝୁନାହାନ୍ତି, ଜ୍ଞାନକୁ ନ ବୁଝିପାରିଲେ ଇଆଡ଼େ ସିଆଡ଼େ ଦେଖୁଥିବେ। ବାବା ବ୍ରାହ୍ମଣୀକୁ ମଧ୍ୟ କହିବେ ତୁମେ ଏହାକୁ ସାଥିରେ ନେଇ ଆସିଛ, ଯିଏ ଶିଖୁଛନ୍ତି ଏବଂ ଅନ୍ୟମାନଙ୍କୁ ଶିଖାଉଛନ୍ତି ସେହିମାନଙ୍କୁ ସମ୍ମୁଖରେ ବସିବା ଉଚିତ, ସେମାନଙ୍କୁ ଖୁସିର ଅନୁଭବ ମଧ୍ୟ ହେବ, କହିବେ ଆମେ ମଧ୍ୟ ନୃତ୍ୟ କରିବୁ, ଏହା ହେଉଛି ଜ୍ଞାନ ନୃତ୍ୟ। ଶ୍ରୀକୃଷ୍ଣ ତ ଜ୍ଞାନ ଶୁଣାଇଲେ, ତାହା ନୃତ୍ୟ କରିଥିଲେ, ମୁରଲୀ ତ ଏହି ଜ୍ଞାନର ଅଟେ ନା। ତେଣୁ ବାବା ବୁଝାଉଛନ୍ତି ରାତ୍ରିରେ ଶୋଇବା ସମୟରେ ବାବାଙ୍କୁ ମନେ ପକାଇବା ସହିତ ଚକ୍ରକୁ ବୁଦ୍ଧିରେ ମନେ ପକାଉଥାଅ। ବାବା ବର୍ତ୍ତମାନ ମୁଁ ଏହି ଶରୀରକୁ ଛାଡ଼ି ଆପଣଙ୍କ ନିକଟକୁ ଯାଉଛି, ଏହିପରି ମନେ ପକାଇ ପକାଇ ଶୋଇଯାଅ, ତାପରେ ଦେଖ କ'ଣ ହେଉଛି। ଆଗରୁ ଯୋଗ ସମୟରେ ଶ୍ମଶାନ ଭଳି ବାତାବରଣ ସୃଷ୍ଟି କରାଯାଉଥିଲା, ସେହି ସମୟରେ କେହି ତ ବିଲକୁଲ ଶାନ୍ତିଧାମର ସ୍ଥିତରେ ସ୍ଥିତ ହୋଇଯାଉଥିଲେ, ଆଉ କେହି ସ୍ୱର୍ଗରେ ରାସ କରୁଥିଲେ। ଯିଏ ବାବାକୁ ଜାଣିନାହାନ୍ତି ସେ କିପରି ତାଙ୍କୁ ମନେ ପକାଇ ପାରିବେ? ମନୁଷ୍ୟମାନେ ବାବାଙ୍କୁ ଜାଣି ହିଁ ନାହାନ୍ତି, ତେବେ ବାବାଙ୍କୁ କିପରି ମନେ ପକାଇ ପାରିବେ? ସେଥିପାଇଁ ବାବା କହୁଛନ୍ତି, ମୁଁ ଯିଏ ଯେପରି ଅଟେ ମୋତେ କେହି ହେଲେ ବି ଜାଣି ନାହାନ୍ତି। ଏବେ ତୁମେ କେତେ କଥା ବୁଝିଗଲଣି। ତୁମେ ହେଉଛ ଗୁପ୍ତ ଯୋଦ୍ଧା। ଯୋଦ୍ଧା ନାମ ଶୁଣି ଦେବୀମାନଙ୍କୁ ପୁଣି ତଲୱାରୀ ଧନୁ ଆଦି ଦେଇଦେଇଛନ୍ତି। ତୁମେ ଯୋଗ ବଳର ଯୋଦ୍ଧା ଅଟ। ଯୋଗ ବଳ ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ। ବାହୁବଳ ଦ୍ୱାରା ଯେତେ ଚେଷ୍ଟା କଲେ ମଧ୍ୟ କେହି ଜିତି ପାରିବେ ନାହିଁ। ଭାରତର ଯୋଗ ପ୍ରସିଦ୍ଧ ଅଟେ। ଏହି ଯୋଗ ବାବା ହିଁ ଆସି ଶିଖାଉଛନ୍ତି। ଏ କଥା ମଧ୍ୟ କାହାକୁ ଜଣା ନାହିଁ। ତେଣୁ ଉଠିବା ବସିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଉଥାଉ। କହୁଛନ୍ତି, ଯୋଗ ଲାଗୁ ନାହିଁ, ଯୋଗ ଶବ୍ଦକୁ ଭୁଲି ଯାଅ। ପିଲାମାନେ ନିଜର ପିତାକୁ ମନେ ପକାଇଥାନ୍ତି ନା, ସେହିପରି ଶିବ ବାବା କହୁଛନ୍ତି, ମୋତେ ମନେ ପକାଅ, ମୁଁ ହିଁ ସର୍ବଶକ୍ତିମାନ। ମୋତେ ମନେ ପକାଇବା ଦ୍ୱାରା ତୁମେ ସତୋପ୍ରଧାନ ହୋଇଯିବ। ଯେତେବେଳେ ସତୋପ୍ରଧାନ ହୋଇଯିବ, ତେବେଳେ ଆତ୍ମାମାନଙ୍କର ବରଯାତ୍ରୀ ବାହାରିବ। ସେଥିପାଇଁ ମହୁମାଛିଙ୍କର ଦଳ ବାହାରି ଥାଏ ନା, ସେହିପରି ଏହା ହେଉଛି ଶିବ ବାବାଙ୍କର ବରଯାତ୍ରୀ। ଶିବ ବାବାଙ୍କର ପଛରେ ସବୁ ଆତ୍ମା ମଶା ସଦୃଶ ଦୌଡ଼ିବେ, ବାକି ଶରୀର ସବୁ ସମାପ୍ତ ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ପଏଣ୍ଟ, ରାତିରେ ଶୋଇବା ପୂର୍ବରୁ ବାବାଙ୍କ ସହିତ ମିଠା ମିଠା କଥାବାର୍ତ୍ତା କରିବାକୁ ହେବ। ବାବା, ମୁଁ ଏହି ଶରୀରକୁ ଛାଡ଼ି ଆପଣଙ୍କ ପାଖକୁ ଆସୁଛି। ଏହିପରି ବାବାଙ୍କୁ ମନେ ପକାଇ ଶୋଇବାକୁ ହେବ। ଏଥିରେ ମୁଖ୍ୟ ହେଉଛି ଯୋଗ। ଯୋଗ ବଳ ଦ୍ୱାରା ହିଁ ପାରସ ବୁଦ୍ଧି ହେବ। ଦୁଇ ନମ୍ବର ପଏଣ୍ଟ, ପାଞ୍ଚ ବିକାରର ଯୋଗରୁ ମୁକ୍ତ ହେବା ପାଇଁ ଦେହି ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କରିବାକୁ ହେବ। ଅସରନ୍ତି ସୁଖରେ ହିଁ ଜ୍ଞାନର ନୃତ୍ୟ କରିବାକୁ ହେବ। କ୍ଲାସରେ ସୁସ୍ଥି ଅର୍ଥାତ୍ ଆଲସ୍ୟର ବାତାବରଣ ଖେଳାଇବାର ନାହିଁ। ବରଦାନ ସେବା ଦ୍ୱାରା ଅନେକ ଆତ୍ମାମାନଙ୍କର ଆଶୀର୍ବାଦ ପ୍ରାପ୍ତ କରି ସର୍ବଦା ଆଗକୁ ବଢ଼ୁଥିବା ମହାଦାନୀ ଭବ। ମହାଦାନୀ ହେବା ଅର୍ଥ ଅନ୍ୟମାନଙ୍କର ସେବା କରିବା, ଏବଂ ଅନ୍ୟମାନଙ୍କର ସେବା କରିବା ଦ୍ୱାରା ନିଜର ସେବା ସ୍ୱତଃ ହିଁ ହୋଇଯାଇଥାଏ। ମହାଦାନୀ ସେବା ଅର୍ଥାତ୍ ନିଜକୁ ମାଲାମାଲ କରିବା। ଯେତେ ଆତ୍ମାକୁ ସୁଖ ଶକ୍ତି ଏବଂ ଜ୍ଞାନର ଦାନ କରିବ, ସେତିକି ଆତ୍ମାମାନଙ୍କର ପ୍ରାପ୍ତିର ଶବ୍ଦ ବା ଧନ୍ୟବାଦ ଯାହାକି ସେମାନଙ୍କର ଦିଲରୁ ବାହାରିଥାଏ, ତାହା ତୁମ ପାଇଁ ଆଶୀର୍ବାଦର ରୂପ ହୋଇଯିବ, ଏବଂ ଏହି ଆଶୀର୍ବାଦ ହିଁ ଆଗକୁ ବଢ଼ିବାର ସାଧନ ଅଟେ। ତେବେ ଯେଉଁମାନଙ୍କୁ ଏହିଭଳି ଆଶୀର୍ବାଦ ପ୍ରାପ୍ତ ହୋଇଥାଏ, ସେମାନେ ସର୍ବଦା ଖୁସିରେ ରହିଥାନ୍ତି। ତେଣୁ ପ୍ରତିଦିନ ଅମୃତ ବେଳାରେ ମହାଦାନୀ ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ କର। କୌଣସି ବି ସମୟ ବା ଦିନ ଏଭଳି ନ ହେଉ ଯେଉଁଦିନ ଦାନ କରିନଥିବ। ସ୍ଲୋଗାନ, ବର୍ତ୍ତମାନର ପ୍ରତ୍ୟକ୍ଷ ଫଳ ଆତ୍ମାକୁ ଉଡ଼ିବା କଳାର ଶକ୍ତି ପ୍ରଦାନ କରିଥାଏ। ଅବ୍ୟକ୍ତ ଇସାରା, ଅଶରୀର ଅର୍ଥାତ୍ ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ବାବାଙ୍କର ନିକଟବର୍ତ୍ତୀ ଏବଂ ସମାନ ହେବା ପାଇଁ ଦେହ ଭିତରେ ରହି ବିଦେହୀ ହେବାର ଅଭ୍ୟାସ କର। ଯେପରି କର୍ମାତୀତ ହେବାର ଦୃଷ୍ଟାନ୍ତ ରୂପରେ ସାକାରରେ ବ୍ରହ୍ମା ବାବାକୁ ଦେଖିଲ, ସେହିପରି ନିଜର ପିତାଙ୍କୁ ଅନୁସରଣ କର। ଯେତେବେଳେ ପର୍ଯ୍ୟନ୍ତ ଏହି ଦେହ ରହିଛି, କର୍ମେନ୍ଦ୍ରିୟମାନଙ୍କ ସହିତ ଏହି କର୍ମକ୍ଷେତ୍ରରେ ପାଠ କରୁଛ, ସେ ପର୍ଯ୍ୟନ୍ତ କର୍ମ କରିବା ସମୟରେ କର୍ମେନ୍ଦ୍ରିୟମାନଙ୍କର ଆଧାର ନିଅ, ତାପରେ ସେମାନଙ୍କ ଠାରୁ ନିଆରା ହୋଇଯାଅ। ଏହି ଅଭ୍ୟାସ ବିଦେହୀ କରିଦେବ।